ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପ୍ରତିଦିନ ପ୍ରଭୁଙ୍କ ବାକ୍ୟ ଶୁଣିବା, ପ୍ରତିଦିନ ପ୍ରଭୁଙ୍କ ବାକ୍ୟ ପଢିବା,
ପ୍ରତିଦିନ ଯୀଶୁଙ୍କ କଥା କହିବା, ପ୍ରତିଦିନ ଯୀଶୁଙ୍କ ଗୀତ ଗାଇବା,
ମଧୁଠାରୁ ମିଠା ତାଙ୍କ ବଚନ, କୋଇଲିଠୁ ମଧୁର ତାଙ୍କ ଗାୟନ, ବାକ୍ୟକୁ ଆମେ ବିଶ୍ୱାସ କଲେ ଧନ୍ୟ ଆମେ ହେବା ଏହି ମହି ତଳେ,
ସୋରିଷ ଦାନ ସମ ବିଶ୍ୱାସ ଥିଲେ ଆଶା କରୁଥିବା ସବୁ ଫଳ ମିଳେ,
ମଧୁଠାରୁ ମିଠା ତାଙ୍କ ବଚନ, କୋଇଲିଠୁ ମଧୁର ତାଙ୍କ ଗାୟନ,
ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ସମ୍ପୂର୍ଣ୍ଣ ସତ୍ୟ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଅନୁଗ୍ରହରେ ପୂର୍ଣ୍ଣ ସେହି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସଦାପ୍ରଭୁ ପରମେଶ୍ୱର ତାହାଙ୍କ ଆଶିଷରେ ଆପଣଙ୍କୁ ଭରାଇ ରଖନ୍ତୁ, ତାହାଙ୍କ ପ୍ରେମରେ ଆପଣମାନଙ୍କୁ କଡ଼ାଇ ନିଅନ୍ତୁ, ସବୁ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନରେ ଠାରୁ ଦୂରେଇ ରଖନ୍ତୁ। ପ୍ରିୟସତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସମ୍ପୂର୍ଣ୍ଣ ସତ୍ୟ। ସମ୍ପୂର୍ଣ୍ଣ ସତ୍ୟ ତାକୁ ବୁଝିବା ନିମନ୍ତେ ଆମେ ନିହାତି ସତ୍ୟତାକୁ ବ୍ୟାଖ୍ୟା କରି ଏହାକୁ ଆରମ୍ଭ କରିବାକୁ ପଡ଼ିବ। ଶବ୍ଦକୋଷ ଅନୁଆଇ ସତ୍ୟତା ହେଉଛି ଘଟଣା ବା ବାସ୍ତବର ଐକ୍ୟ। ସତ୍ୟ ବୋଲି ଏକ ମତବ୍ୟ ପ୍ରମାଣିତ ବା ଗ୍ରହଣୀୟ ହେବ। କିଛି ଲୋକ କହିପାରନ୍ତି ଯେ ସତ୍ୟ ବାସ୍ତବତା ନାହିଁ, କେବଳ ସତ୍ୟତା ଜ୍ଞାନ ଓ ମତାମତ ରହିଛି। ଅନ୍ୟମାନେ ଯୁକ୍ତି କରିପାରନ୍ତି ଯେ କିଛି ସମ୍ପୂର୍ଣ୍ଣ ବାସ୍ତବତା ବା ସତ୍ୟତା ରହିବା ନିହାତି ଆବଶ୍ୟକ। ଏକ ମତବାଦ କୁହେ ଯେ ଏପରି କୌଣସି ସମ୍ପୂର୍ଣ୍ଣ ବିଷୟ ନାହିଁ ଯାହା ବାସ୍ତବତାକୁ ବ୍ୟାଖ୍ୟା କରିବ। ଯେଉଁମାନେ ଏହି ମତବାଦ ପୋଷଣ କରନ୍ତି ସେମାନେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ବିଷୟ ଆଉ କିଛି ବିଷୟକୁ ଆପେକ୍ଷିତ ଅଟେ ଏବଂ ସେଥିଯୋଗୁଁ କୌଣସି ବାସ୍ତବତା ରହିପାରିବ ନାହିଁ। ସେହି କାରଣ ଯୋଗୁଁ କୌଣସି ନୈତିକ ସମ୍ପୂର୍ଣ୍ଣ ବିଷୟ ନାହିଁ। ଏକ କାର୍ଯ୍ୟ ସହାକାତ୍ମକ କିମ୍ବା ନକାରାତ୍ମକ, ଭୁଲ କିମ୍ବା ଠିକ୍, ତାହା ନିଷ୍ପତ୍ତି କରିବା ନିମନ୍ତେ କୌଣସି ଅଧିକାର ପ୍ରାପ୍ତ ବ୍ୟକ୍ତି ନାହିଁ। ଏହି ମତବାଦ ପରିସ୍ଥିତିଗତ ନୈତିକ ନିୟମବଳୀକୁ ପଥ କଢ଼ାଇଥାଏ ଏବଂ ଏହି ପରିସ୍ଥିତିଗତ ନୈତିକ ନିୟମବଳୀ ହେଉଛି ଏକ ବିଶ୍ୱାସ ଯାହା ପରିସ୍ଥିତିର ଅପେକ୍ଷକ ଠାରୁ ଦେଖି କ'ଣ ଭୁଲ ଓ କ'ଣ ଠିକ୍ ତାହା ନିର୍ଣ୍ଣୟ କରାଇଥାଏ। କୌଣସି ଠିକ୍ ବା ଭୁଲ ନାହିଁ। ଅତଏବ ଯାହା କିଛି ଏକ ସମୟରେ ଠିକ୍ ପରି ଜଣାଯାଏ ସେହି ପରିସ୍ଥିତିରେ ତାହା ଠିକ୍ ଅଟେ। ବାସ୍ତବରେ ପରିସ୍ଥିତିଗତ ନୈତିକ ନିୟମ ଭଳି ଏକ କଳ୍ପନା ପ୍ରସ୍ତୁତ ଯାହାକି ଉତ୍ତମ ଜଣାଯାଏ। ମାନସିକତା ଏବଂ ଜୀବନଶୈଳ ଆଡ଼କୁ କଢ଼ାଇ ନେଇଥାଏ ଯାହାର ସମାଜ ଉପରେ ଏବଂ ବ୍ୟକ୍ତିଗତ ଶେଷଙ୍କ ଉପରେ ଏକ ସଂଶୋଧମକ ଫଳ ରହିଛି। ଏହା ପରବର୍ତ୍ତୀ ଆଧୁନିକତା ବାଦ ଯାହା ଏପରି ଏକ ସମାଜ ସୃଷ୍ଟି କରେ ଯାହା ସମସ୍ତ ମୂଲ୍ୟବୋଧ, ବିଶ୍ୱାସ, ଜୀବନଶୈଳ ଏବଂ ସତ୍ୟତାକୁ ସମାନ ଭାବରେ ବୈଧ ବୋଲି ବିବେଚନା କରେ। ଅନ୍ୟ ମତବାଦ ପୋଷଣ କରେ ଯେ ସମ୍ପୂର୍ଣ୍ଣ ବାସ୍ତବ ଗୁଡ଼ିକ ଏବଂ ମାନବ ସବୁ ରହିଛି ଯାହା କ'ଣ ସତ୍ୟ କ'ଣ ସତ୍ୟ ନାହିଁ ତାହା ବ୍ୟାଖ୍ୟା କରେ। ଅତଏବ ସେହି ସମସ୍ତ ସମ୍ପୂର୍ଣ୍ଣ ମାନକୁ ଠିକ୍ ବା ଭୁଲ ମାପ କରି କାର୍ଯ୍ୟଗୁଡ଼ିକୁ ଭୁଲ ବା ଠିକ୍ ଭାବେ ନିର୍ଦ୍ଧାରିତ ହୋଇପାରିବ। ଯଦି କୌଣସି ସମ୍ପୂର୍ଣ୍ଣ ବିଷୟ ନାହିଁ ତେବେ କୌଣସି ବାସ୍ତବତା କିମ୍ବା ବିଶୃଙ୍ଖଳା ଘଟେ ନାହିଁ। ଉଦାହରଣ ସ୍ୱରୂପ ମାଧ୍ୟାକର୍ଷଣ ନିୟମକୁ ଧରି ନିଅନ୍ତୁ। ଯଦି ଏହା ସମ୍ପୂର୍ଣ୍ଣ ହୋଇନଥାଏ ତେବେ ଆମେ ଆମ ସ୍ଥାନ ପରିବର୍ତ୍ତନ କରିବା ନିମନ୍ତେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଆମେ ଏକ ସ୍ଥାନରେ ଠିଆ ହୋଇ ରହିବା, ବସି ରହିବା, ସେ ବିଷୟରେ ଆମେ ନିଶ୍ଚିତ ହୋଇ ରହିପାରିବା ନାହିଁ। କିମ୍ବା ଯଦି ଦୁଇ ସର୍ବଦା ଚାରି ହୋଇନଥାଏ ତେବେ ସତ୍ୟତା ଉପରେ ଥିବା ଫଳାଫଳ ଧ୍ୱଂସବିମୁଖୀ ହୋଇଥାଏ। ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନର ନିୟମଗୁଡ଼ିକ ଅସଙ୍ଗତ ହୋଇଥାଏ ଏବଂ ଜାଣି ବାଣିଜ୍ୟ ବ୍ୟବସାୟ କରିବା ଅସମ୍ଭବ ହୋଇଥାନ୍ତା। ଏପରି ହେବା ଯୋଗୁଁ କେତେ ବିଶୃଙ୍ଖଳ ଅବସ୍ଥା ସୃଷ୍ଟି ହୋଇନଥାନ୍ତା। ଧନ୍ୟବାଦର ବିଷୟ ଯେ ଦୁଇ ଯୁକ୍ତ ଦୁଇ ଚାରି ହୁଏ ସମ୍ପୂର୍ଣ୍ଣ ସତ୍ୟଟି ରହିଛି ଏବଂ ଏହାକୁ ଆମେ ପାଇପାରିବା ଏବଂ ଏହାକୁ ବୁଝିପାରିବା। ସମ୍ପୂର୍ଣ୍ଣ ସତ୍ୟ ନାହିଁ ବୋଲି ମନ୍ତବ୍ୟ ଦେବା ଅଯୌକ୍ତିକ ଅଟେ। ତଥାପି ଅନେକ ଲୋକ ଏକ ସାଂସ୍କୃତିକ ଅପେକ୍ଷିତ ମତବାଦକୁ ଆପଣାଇଛନ୍ତି ଯାହା କୌଣସି ପ୍ରକାର ସମ୍ପୂର୍ଣ୍ଣ ସତ୍ୟକୁ ଅସ୍ୱୀକାର କରେ। ଯେଉଁମାନେ କୌଣସି ସମ୍ପୂର୍ଣ୍ଣ ସତ୍ୟ ନାହିଁ ବୋଲି କୁହନ୍ତି ସେମାନଙ୍କୁ ପଚାରିବାକୁ ଥିବ ଏକ ଉତ୍ତମ ପ୍ରଶ୍ନ ହେଉଛି, ଆପଣ ଏ ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ କି? ଯଦି ସେମାନେ କୁହନ୍ତି ହଁ, ସେମାନେ ଏକ ସମ୍ପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରନ୍ତି ଯାହା ନିଜେ ସମ୍ପୂର୍ଣ୍ଣତ୍ୱ ସ୍ଥିତି ବିଷୟରେ ସୂଚିତ କରେ। ଆତ୍ମା ବିରୋଧାଭାସର ସମସ୍ୟା ପରେ କୌଣସି ସମ୍ପୂର୍ଣ୍ଣ ବା ସତ୍ୟତା ନାହିଁ ବୋଲି ବିଶ୍ୱାସ କରିବା ନିମନ୍ତେ ଅନେକ ତାର୍କିକ ସମସ୍ୟାଗୁଡ଼ିକ ଜଣେ ଆୟତ କରିବା ପଡ଼ିବ। ସେଥିମଧ୍ୟରୁ ଗୋଟିଏ ହେଉଛି, ସମସ୍ତ ମାନବର ସୀମିତ ଜ୍ଞାନ ଓ ସୀମିତ ମନ ଅଛି, ତେଣୁ ସେମାନେ ଯୁକ୍ତିଯୁକ୍ତ ଭାବେ ସମ୍ପୂର୍ଣ୍ଣ ନକାରାତ୍ମକ ମନ୍ତବ୍ୟକୁ ଦେଇପାରନ୍ତି ନାହିଁ। ଜଣେ ବ୍ୟକ୍ତି ଯୁକ୍ତିଯୁକ୍ତ ଭାବେ କହିପାରିବ ନାହିଁ ଈଶ୍ୱର ନାହାନ୍ତି, ଯେପରି ଯଦିଓ ଅନେକ ସେହିପରି କହନ୍ତି, କାରଣ ଏହିପରି ମନ୍ତବ୍ୟଗୁଡ଼ିକ ଦେବା ନିମନ୍ତେ ସେହି ବ୍ୟକ୍ତିର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ବିଷୟରେ ଆରମ୍ଭରୁ ଶେଷ ଯାଏ ସମ୍ପୂର୍ଣ୍ଣ ଜ୍ଞାନ ରହିବାକୁ ପଡ଼ିବ, ଯେହେତୁ ତାହା ଅସମ୍ଭବ ଅଟେ। ଯେକୌଣସି ବ୍ୟକ୍ତି ନିହାତି କହିବା ପଡ଼ିବ, ମୋଠାରେ ଥିବା ସୀମିତ ଜ୍ଞାନରେ ମୁଁ ବିଶ୍ୱାସ କରେ ଯେ ଈଶ୍ୱର ନାହାନ୍ତି। ସମ୍ପୂର୍ଣ୍ଣ ସତ୍ୟ, ସତ୍ୟର ଅସ୍ୱୀକାର ଆଉ ଏକ ସମାଜ ହେଉଛି ଆମ ନିଜ ବିବେକରେ, ଆମ ନିଜ ଅନୁଭୂତି ଗୁଡ଼ିକରେ, ଏବଂ ଆମେ ବାସ୍ତବ ଜଗତରେ ଯାହା ଦେଖୁ ସେଥିରୁ ଯାହା ସତ୍ୟ ବୋଲି ଜାଣୁ ସେହି ଅନୁଆଇ ଜୀବନଯାପନ କରିବାରେ ଅସଫଳ ହେଉ। ଯଦି ସମ୍ପୂର୍ଣ୍ଣ ସତ୍ୟ ବୋଲି କିଛି ବିଷୟ ନାହିଁ, ତେବେ ସର୍ବଶ୍ରେଷ୍ଠ ଠିକ କିମ୍ବା ଭୁଲ ବୋଲି କୌଣସି ବିଷୟ ନାହିଁ। ଯାହା ଆପଣଙ୍କ ନିମନ୍ତେ ଠିକ୍ ଅଟେ ତାହା ମୋ ନିମନ୍ତେ ଠିକ୍ ହୋଇଥିବାର ବୁଝାଏ ଏହା ନାହିଁ। ଯେତେବେଳେ ବାହ୍ୟ ବିଷୟରେ ଏହି ଧରଣର ଅପେକ୍ଷିକ ମତବାଦ ଦୃଷ୍ଟି ଆକର୍ଷଣ କରିପରି ଜଣାପଡ଼େ, ଏହା ବୁଝାଏ ଯେ ପ୍ରତ୍ୟେକ ଜୀବନଯାପନ କରିବା ନିମନ୍ତେ ତା ନିଜ ନୀତିଗୁଡ଼ିକୁ ସ୍ଥାପନ କରେ ଏବଂ ସେ ଯାହା ଠିକ୍ ବୋଲି ଭାବେ ତାହା ହିଁ କରେ। ଅପରିହାର୍ଯ୍ୟ ଭାବରେ ଜଣେ ବ୍ୟକ୍ତିର ସଠିକ ଜଣା ପଡ଼ୁଥିବା ଭାବ ଶୀଘ୍ର ଅନ୍ୟ ଜଣେ ବ୍ୟକ୍ତିର ବହୁତ ଶକ୍ତି ସହିତ ବିବାଦ ହେବ। ଯଦି ଟ୍ରାଫିକ୍ ଲାଇଟ୍ ନାହିଁ ଜଳୁଥିଲେ ବି ଯଦି ଏହା ମୋ ନିମନ୍ତେ ଠିକ୍ ଅଟେ ତେବେ କ'ଣ ଘଟିବ? ମୁଁ ଅନେକ ବ୍ୟକ୍ତି ଜୀବନକୁ ବିପଦରେ ପକାଇ ଦିଏ, କିମ୍ବା ମୁଁ ଭାବିପାରେ ଯେ ଆପଣଙ୍କଠାରୁ ଚୋରି କରିବା ଠିକ୍ ଅଟେ ଏବଂ ଆପଣ ଭାବିପାରନ୍ତି ଏହା ଠିକ୍ ନୁହେଁ। ସ୍ପଷ୍ଟ ଭାବେ ଠିକ୍ ଓ ଭୁଲ ବିଷୟରେ ଆମ୍ଭମାନଙ୍କ ମାନଦଣ୍ଡ ବିବାଦରେ ରହିଛି। ଯଦି କୌଣସି ସମ୍ପୂର୍ଣ୍ଣ ସତ୍ୟତା ନାହିଁ, ଆମେ ସମସ୍ତେ ଦାୟୀ ରହିଥିବା କୌଣସି ଠିକ୍ କିମ୍ବା ଭୁଲର ମାନଦଣ୍ଡ ନାହିଁ, ତେବେ କୌଣସି ବିଷୟରେ ଆମେ ନିଶ୍ଚିତ ହୋଇପାରିବା ନାହିଁ। ଲୋକେ ଯାହା ଚାହାନ୍ତି, ଯଥା ନରହତ୍ୟା, ଦୁଷ୍ମ ବାକି ଦୂଷଣ, ଚୋରି, ମିଥ୍ୟା, ଠକାମି ଇତ୍ୟାଦି କରିବା ନିମନ୍ତେ ମୁକ୍ତ ଅଟନ୍ତି, ଏବଂ କୌଣସି ଲୋକ କହିପାରିବେ ଯେ ଏହି ସମସ୍ତ ଭୁଲ ଅଟେ, ଆଉ ଶାସନ ବ୍ୟବସ୍ଥା ରହିବ ନାହିଁ, କୌଣସି ନିୟମ, କୌଣସି ନ୍ୟାୟ ରହିବ ନାହିଁ, କାରଣ ଅଳ୍ପ ସଂଖ୍ୟକ ଲୋକମାନଙ୍କ ଉପରେ ଅଧିକ ସଂଖ୍ୟକ ଲୋକଙ୍କର ମାନଦଣ୍ଡ ଲଦିର ହେବାର ଅଧିକାର ଅଛି ବୋଲି ମଧ୍ୟ ଜଣେ କହିପାରିବ ନାହିଁ। ସମ୍ପୂର୍ଣ୍ଣ ବିଷୟଗୁଡ଼ିକ ନଥିବା ଏକ ଜଗତ ସବୁଠାରୁ ଭୟଙ୍କର ଜଗତ ହେବ, ଯାହାକୁ କଳ୍ପନା କରାଯାଇପାରିବ ନାହିଁ। ଆତ୍ମିକ ଦୃଷ୍ଟିକୋଣରୁ ଏହି ପ୍ରକାର ଅପେକ୍ଷାକୃତ ମତବାଦ ଧର୍ମଗତ ହୃଦୟରେ ପରିଣତ ହୁଏ, ଯେଉଁଠି କୌଣସି ସତ୍ୟ ଧର୍ମ ନାହିଁ ଏବଂ ଈଶ୍ୱରଙ୍କ ସହିତ ଠିକ୍ ସମ୍ପର୍କ ରଖିବା ନିମନ୍ତେ କୌଣସି ଉପାୟ ନାହିଁ। ଅତଏବେ ସମସ୍ତ ଧର୍ମ ଭ୍ରମ ହେବ, ଯେହେତୁ ସମସ୍ତ ଧର୍ମ ମୃତ୍ୟୁପରର ସମ୍ପୂର୍ଣ୍ଣ ଦାବିଗୁଡ଼ିକ ଜଣାନ୍ତି। ଆଜିକାଲି ଦୁଇଟି ଠିକ୍ ବିପରୀତ ଭାବେ ବିରୁଦ୍ଧ କରୁଥିବା ଧର୍ମ ସମାଜ ଭାବେ ସତ୍ୟ ହୋଇପାରେ, ଯଦିଓ ସେହି ଦୁଇଟି ଧର୍ମ ସ୍ୱର୍ଗକୁ ଯିବା ନିମନ୍ତେ କେବଳ ଏକମାତ୍ର ପଥ ଅଛି କିମ୍ବା ସମ୍ପୂର୍ଣ୍ଣ ଭାବେ ବିପରୀତ ସତ୍ୟତା ବିଷୟରେ ଶିକ୍ଷା ଦିଅନ୍ତି। ଯେଉଁ ଲୋକମାନେ ସମ୍ପୂର୍ଣ୍ଣ ସତ୍ୟ ବିଶ୍ୱାସ କରନ୍ତି ନାହିଁ, ଏହି ସମସ୍ତ ଦାବିଗୁଡ଼ିକୁ ଅପେକ୍ଷା କରନ୍ତି କରି ଏକ ଅଧିକ ସହନଶୀଳ ଗ୍ରହଣ କରନ୍ତି, ଯାହା ଶିକ୍ଷା ଦିଏ ଯେ ସମସ୍ତ ଧର୍ମ ସମାନ ଏବଂ ଏହି ସମସ୍ତ ଧର୍ମରେ ସ୍ୱର୍ଗକୁ ଯିବା ନିମନ୍ତେ ସେହି ସମାନ ଦୃଢ଼ ଭାବରେ ସୁସମାଚାର ପ୍ରଚାର ସମ୍ବନ୍ଧୀୟ ଖ୍ରୀଷ୍ଟିଆନମାନଙ୍କ ବିରୋଧ କରନ୍ତି। ଯେଉଁ ଖ୍ରୀଷ୍ଟିଆନମାନେ ସେହି ବାଇବଲକୁ ବିଶ୍ୱାସ କରନ୍ତି ଯାହା କୁହେ ଯେ ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ ଏବଂ ସେହି ସତ୍ୟତାର ଅନ୍ତିମ ପରିପ୍ରକାଶନ ଏବଂ ଜଣେ ବ୍ୟକ୍ତି ସ୍ୱର୍ଗକୁ ଯିବା ନିମନ୍ତେ ଏକମାତ୍ର ପଥ, ଯାହା ଆମେ ପାଉ ଜହନ 14:6। ସହନଶୀଳତା ହେଉଛି ଆଧୁନିକ ପରବର୍ତ୍ତୀ ସମାଜର ଏକ ପ୍ରଧାନ ଗୁଣ, ଯାହା ଏକ ସମ୍ପୂର୍ଣ୍ଣ ବିଷୟ ଏବଂ ସେଥିଯୋଗୁଁ ଅସହନଶୀଳତା କେବଳ ହେଉଛି ମନ୍ଦ। ଯେକୌଣସି ପ୍ରକାରର ଅପରିବର୍ତ୍ତନୀୟ ସିଦ୍ଧାନ୍ତର ବିଶ୍ୱାସ, ବିଶ୍ୱସ୍ତ ସମ୍ପୂର୍ଣ୍ଣ ସତ୍ୟ ଉପରେ ବିଶ୍ୱାସ ସହନଶୀଳତା ଭାବରେ ବିବେଚନା କରାଯାଏ, ଯାହା ସତ୍ୟତ୍ୱ ପାପ। ଯେଉଁମାନେ ସମ୍ପୂର୍ଣ୍ଣ ସତ୍ୟତାକୁ ଅସ୍ୱୀକାର କରନ୍ତି ସେମାନେ ଅନେକ ସମୟରେ କୁହନ୍ତି ଯେ ଆପଣ ଯାହା ଚାହାନ୍ତି ତାହା ବିଶ୍ୱାସ କରିବା ଠିକ୍ ଅଟେ, ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ବିଶ୍ୱାସକୁ ଅନ୍ୟ ପରି ଲଦିବାର ଚେଷ୍ଟା ନ କରନ୍ତି। କିନ୍ତୁ ଏହି ମତବାଦ ହିଁ କ'ଣ ଭୁଲ ଓ କ'ଣ ଠିକ୍ ତାହାର ଏକ ବିଶ୍ୱାସ, ଏବଂ ଯେଉଁମାନେ ଏହି ମତବାଦ ପୋଷଣ କରନ୍ତି ସେମାନେ ଅଧିକ ନିଷ୍ପତ୍ତିରେ ଅନ୍ୟମାନଙ୍କ ଉପରେ ଏହାକୁ ଲଦି ଦେବାକୁ ଚାହାନ୍ତି। ସେମାନେ ଅଧିକ ନିଶ୍ଚିତରେ ଅନ୍ୟମାନଙ୍କ ଉପରେ ଏହାକୁ ଲଦି ଦେବାକୁ ଚାହାନ୍ତି। ସେମାନେ ବ୍ୟବହାରର ଏକ ମାନଦଣ୍ଡ ସ୍ଥାପନ କରନ୍ତି ଯାହାକୁ ସେମାନେ ଅନୁକରଣ କରିବା ନିମନ୍ତେ ଜିଦ୍ ଧରନ୍ତି, ଏବଂ ତାହା କରିବା ଦ୍ୱାରା ସେମାନେ ଯେଉଁ ବିଷୟକୁ ଧରି ରଖିଥିବାର ଦାବି କରନ୍ତି ତାହାର ଲଙ୍ଘନ କରନ୍ତି, ଯାହା ଅନ୍ୟ ଏକ ଆତ୍ମବିରୋଧାଭାସ ସ୍ଥିତି। ଯେଉଁମାନେ ଏପରି ବିଶ୍ୱାସ ରଖନ୍ତି ସେମାନେ ସେମାନଙ୍କ କାର୍ଯ୍ୟଗୁଡ଼ିକ ନିମନ୍ତେ ଦାୟୀ ରହିବାକୁ ଇଚ୍ଛା କରନ୍ତି ନାହିଁ। ଯଦି ସମ୍ପୂର୍ଣ୍ଣ ସତ୍ୟତା ରହିଛି, ତେବେ ଠିକ୍ ଓ ଭୁଲ ଓ ସମ୍ପୂର୍ଣ୍ଣ ମାନଦଣ୍ଡ ରହିଛି, ଏବଂ ଅନ୍ୟମାନେ ସେହି ମାନଦଣ୍ଡଗୁଡ଼ିକ ଠାରେ ଉତ୍ତରଦାୟୀ ଅଟୁ। ଏହି ଉତ୍ତରଦାୟୀକୁ ଲୋକମାନେ ବାସ୍ତବରେ ପ୍ରତ୍ୟାଖ୍ୟାନ କରିଦିଅନ୍ତି, ଯେହେତୁ ଯେତେବେଳେ ସେମାନେ ସମ୍ପୂର୍ଣ୍ଣ ସତ୍ୟତାକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତି। ସମ୍ପୂର୍ଣ୍ଣ ସତ୍ୟତାର ଅସ୍ୱୀକାର ଏବଂ ସାଂସ୍କୃତିକ ଅପେକ୍ଷିତ ମତବାଦ ଯାହା ଏହା ସହିତ ଆସିଥାଏ, ତାହା ହେଉଛି ଏପରି ଏକ ସମାଜ ଫଳ ଯାହା ଜୀବସତ୍ତାର ପାଖ୍ୟା ଭାବରେ ବିବର୍ତ୍ତନବାଦକୁ ଗ୍ରହଣ କରିଛି। ଯଦି ପରିକୃତିବାଦ ବିବର୍ତ୍ତନ ସତ୍ୟ ହୋଇଥାଏ, ତେବେ ଜୀବନର କୌଣସି ଅର୍ଥ ନାହିଁ, ଆମର କୌଣସି ଉଦ୍ଦେଶ୍ୟ ନାହିଁ, ଏବଂ କୌଣସି ସମ୍ପୂର୍ଣ୍ଣ ଠିକ୍ କିମ୍ବା ଭୁଲ ନାହିଁ। ତେବେ ମନୁଷ୍ୟ ଯାହା ଚାହିଁଲା ସେହି ଅନୁଆୟୀ ଜୀବନଯାପନ କରିବା ନିମନ୍ତେ ମୁକ୍ତ ଅଟେ, ଏବଂ ତାହାର କାର୍ଯ୍ୟଗୁଡ଼ିକ ନିମନ୍ତେ କୌଣସି ବ୍ୟକ୍ତି ଉତ୍ତରଦାୟୀ ରହିବେ ନାହିଁ। ତଥାପି କେତେ ପାପପୂର୍ଣ୍ଣ ମନୁଷ୍ୟମାନେ ଈଶ୍ୱରଙ୍କ ସତ୍ତା ଅସ୍ୱୀକାର କରନ୍ତି ଯେ ବା ସମ୍ପୂର୍ଣ୍ଣ ସତ୍ୟତାକୁ ଅସ୍ୱୀକାର କରନ୍ତି, ସେଥିରେ କିଛି ଯାଇ ଆସେ ନାହିଁ। ସେମାନେ ତଥାପି ତାଙ୍କ ବିଚାର ଦିନରେ ତାଙ୍କୁ ସମ୍ମୁଖରେ ଠିଆ ହେବେ। ବାଇବଲ ଘୋଷଣା କରେ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି। ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି। ଜଗତର ସୃଷ୍ଟିକାଳ ବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଅସ୍ପୃତ୍ୱ ସ୍ପଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସୃଷ୍ଟ ରୂପେ ପ୍ରତିୟମାନେ ହେଉଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନଥାଏ, କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣ ଆପଣା ଆଶାର କର୍ତ୍ତବ୍ୟରେ ଲଜ୍ଜିତ ହେଲେ ଓ ସେମାନଙ୍କ ଅବୋଧ ମନ ଅନ୍ଧକାରମୟ ହେଲା। ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ। ଏହିପରି ରୋମିଓ 1:22 କହେ। ପ୍ରିୟ ଶ୍ରୋତା, ସମ୍ପୂର୍ଣ୍ଣ ସତ୍ୟତାର ସ୍ୱତା ନିମନ୍ତେ କୌଣସି ପ୍ରମାଣ ଅଛି କି ନାହିଁ? ପ୍ରଥମ ସେଥିନିମନ୍ତେ ମାନବ ବିବେକ ରହିଛି, ଯାହା ନିର୍ଦ୍ଦିଷ୍ଟ କିଛି ବିଷୟ ଆମ ମଧ୍ୟରେ କୁହେ ଯେ ଜଗତ ଏକ ନିର୍ଦ୍ଦିଷ୍ଟ ପଥରେ ରହିବା ଉଚିତ, କିଛି ବିଷୟ ଠିକ୍ ଓ କିଛି ବିଷୟ ଭୁଲ। ଆମମାନଙ୍କ ବିବେକ ଆମମାନଙ୍କୁ ହୂତବୋଧ କରାଏ ଯେ କ୍ଲେଶ, କ୍ଷୁଧା, ଦୁଷ୍ମ, ଯନ୍ତ୍ରଣା ଏବଂ ମନ୍ଦ ଘଟିବାର କିଛି ଭୁଲ କାରଣ ରହିଛି, ଏବଂ ଏହାର ଆମମାନଙ୍କୁ ସଚେତନ କରାଏ ଯେ ପ୍ରେମ, ବଦନ୍ୟତା, ଦୟା ଏବଂ ଶାନ୍ତି ଏ ସମସ୍ତ ସକାରାତ୍ମକ ବିଷୟଗୁଡ଼ିକ ଯେଉଁଥିପାଇଁ ଆମେ ସଂଘର୍ଷ କରିବା ଉଚିତ। ଏହା ସବୁ ସମୟରେ ସବୁ ସଂସ୍କୃତିରେ ସତ୍ୟ ଅଟେ। ବାଇବଲ ରୋମିଓ 2:14-16 ମାନବ ବିବେକର ଭୂମିକା ବର୍ଣ୍ଣନା କରିଛନ୍ତି। ଯେଣୁ ବିଜାତିମାନଙ୍କ ସେହି ବ୍ୟବସ୍ଥା ନଥିଲେ ସୁଦ୍ଧା ଯେତେବେଳେ ସେମାନେ ସ୍ୱାଭାବିକ ଭାବେ ବ୍ୟବସ୍ଥା ନୁହେଁ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ରୂପ ଅଟନ୍ତି, କାରଣ ସେମାନେ ବ୍ୟବସ୍ଥା କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଲେଖନ୍ତି। ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷା ଦିଏ, ଆଉ ସେମାନଙ୍କ ମନର ତର୍କ ବିତର୍କ ସେମାନଙ୍କୁ ଦୋଷିକୀୟ ବା ନିର୍ଦ୍ଦୋଷରେ ଯେଉଁ ଦିନରେ ଈଶ୍ୱରଙ୍କ ମୋହର ସୁସମାଚାର ଅନୁସାରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କ ଗୁପ୍ତ ବିଷୟରେ ଗୁଡ଼ିକ ବିଚାର କରିବେ, ସେହିଦିନ ଏହା ପ୍ରକାଶ ପାଇବ। ପ୍ରିୟ ଶ୍ରୋତା, ସମ୍ପୂର୍ଣ୍ଣ ସତ୍ୟ ନିମନ୍ତେ ଦ୍ୱିତୀୟ ପ୍ରମାଣ ହେଉଛି ବିଜ୍ଞାନ। ସରଳ ଭାବରେ କହିବାକୁ ଗଲେ ବିଜ୍ଞାନ ହେଉଛି ଜ୍ଞାନର ପଶ୍ଚାତ୍ତନ ଗୁମଣ କରିବା। ଆମେ ଯାହା ଜାଣୁ ତାହାର ଅଧ୍ୟୟନ ଏବଂ ଅଧିକ ଜାଣିବାର ବିଜ୍ଞାସ। ଅତଏବ ସମସ୍ତ ବୈଜ୍ଞାନିକ ଅଧ୍ୟୟନ ଏହି ବିଶ୍ୱାସ ଉପରେ ପର୍ଯ୍ୟବେସିତ ହେବା ଉଚିତ ଯେ ଜଗତ ବସ୍ତୁନିଷ୍ଠ ବାସ୍ତବତା ଗୁଡ଼ିକ ରହିଛି, ଏବଂ ଏହି ସମସ୍ତ ବାସ୍ତବତା ଗୁଡ଼ିକୁ ଆବିଷ୍କାର କରାଯାଇପାରିବ ଏବଂ ସେଗୁଡ଼ିକୁ ପ୍ରମାଣ କରାଯାଇପାରିବ। ବିନା ସ୍ୱତଃସିଦ୍ଧ ବିଷୟଗୁଡ଼ିକ ଦ୍ୱାରା ଅଧ୍ୟୟନ କରିବା ନିମନ୍ତେ କ'ଣ ରହିଛି? ଜଣେ ବ୍ୟକ୍ତି କିପରି ଜାଣିପାରେ ଯେ ବିଜ୍ଞାନରେ ଥିବା ଆବିଷ୍କାରଗୁଡ଼ିକ ବାସ୍ତବ? ପ୍ରକୃତରେ ବିଜ୍ଞାନର ପ୍ରକୃତ ନିୟମଗୁଡ଼ିକ ସମସ୍ତ ସମ୍ପୂର୍ଣ୍ଣ ସତ୍ୟରେ ସଭା ଉତ୍ତରେ ପର୍ଯ୍ୟବେସିତ ହୋଇଛି। ସମ୍ପୂର୍ଣ୍ଣ ସତ୍ୟର ସତା ନିମନ୍ତେ ଦ୍ୱିତୀୟ ପ୍ରମାଣ ହେଉଛି ଧର୍ମମତ। ଜଗତର ସମସ୍ତ ଧର୍ମମତ ଜୀବନର ଅର୍ଥ ଏବଂ ସଂଖ୍ୟା ଦେବାକୁ ପ୍ରଚେଷ୍ଟା କରିଛି। ସେଗୁଡ଼ିକ ସରଳ ସଠା ଠାରୁ ଅଧିକ କିଛି ବିଷୟ ନିମନ୍ତେ ମାନବ ଜାତିର ଇଚ୍ଛାରୁ ଜାତ। ଧର୍ମମତ ଦ୍ୱାରା ମାନବ ଜାତି ଈଶ୍ୱରଙ୍କୁ ଅନ୍ୱେଷଣ କରେ, ଭବିଷ୍ୟତ ନିମନ୍ତେ ଆଶା ରଖେ, ପାପକ୍ଷମାର ଆଶା ରଖେ, ସଂଘର୍ଷ ମଧ୍ୟରେ ଶାନ୍ତି ଆଶା ରଖେ, ଏବଂ ଆମର ଗଭୀରତ୍ମ ପ୍ରଶ୍ନଗୁଡ଼ିକ ନିମନ୍ତେ ଉତ୍ତର ପାଇବାର ଆଶା ରଖେ। ଧର୍ମଗତ ହେଉଛି ଏକ ପ୍ରମାଣ, ଯାହା ମନୁଷ୍ୟ ଜାତି ଉନ୍ନତ ଭାବେ ବିବର୍ତ୍ତିତ ହୋଇଥିବା ପଶୁ ଅଟେ। ଏହା ଏକ ଉଚ୍ଚତର ଉଦ୍ଦେଶ୍ୟର ଏବଂ ଏକ ବ୍ୟକ୍ତିଗତ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ସୃଷ୍ଟିକର୍ତ୍ତାଙ୍କ ସତାର ପ୍ରମାଣ ଅଟେ, ଯେଉଁ ସୃଷ୍ଟିକର୍ତ୍ତାଙ୍କୁ ଜାଣିବା ନିମନ୍ତେ ମନୁଷ୍ୟଠାରେ ଇଚ୍ଛା ରହିଛି। ଏବଂ ଯଦି ପ୍ରକୃତରେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ତେବେ ସେ ସମ୍ପୂର୍ଣ୍ଣ ସତ୍ୟତାର ମାନ ହୋଇଯାଆନ୍ତି, ଏବଂ ତାହାଙ୍କ କ୍ଷମତା ହିଁ ସେହି ସତ୍ୟକୁ ପ୍ରତିଷ୍ଠା କରେ। ପ୍ରିୟ ଶ୍ରୋତା, ସୌଭାଗ୍ୟତ୍ୱ ସେପରି ଏକ ସୃଷ୍ଟିକର୍ତ୍ତା ଅଛନ୍ତି, ଏବଂ ସେ ତାଙ୍କ ବାକ୍ୟ ବାଇବଲ ଦ୍ୱାରା ତାହାଙ୍କ ସତ୍ୟକୁ ପ୍ରକାଶ କରିଅଛନ୍ତି। ସମ୍ପୂର୍ଣ୍ଣ ସତ୍ୟ ଜାଣିବା କେବଳ ସତ୍ୟ ବୋଲି ନିଜକୁ ଦାବି କରୁଥିବା ଯୀଶୁଖ୍ରୀଷ୍ଟଙ୍କ ସହ ଏକ ବ୍ୟକ୍ତିଗତ ସମ୍ପର୍କ ଦ୍ୱାରା ହିଁ ସମ୍ଭବ। ଯୀଶୁ ନିଜକୁ ଏକମାତ୍ର ପଥ, ଏକମାତ୍ର ସତ୍ୟ, ଏକମାତ୍ର ଜୀବନ ଏବଂ ଈଶ୍ୱରଙ୍କ ନିକଟକୁ ଯିବା ନିମନ୍ତେ ଏକମାତ୍ର ପଥ ଭାବରେ ଦାବି କରିଛନ୍ତି। ପ୍ରିୟ ଶ୍ରୋତା, ଘଟଣାଟି ହେଉଛି ସମ୍ପୂର୍ଣ୍ଣ ସତ୍ୟତା ରହିଛି, ଯାହା ଆମ୍ଭମାନଙ୍କୁ ଏକ ସତ୍ୟତା ବିଷୟରେ ସୂଚିତ କରାଏ, ଯାହା କୁହେ ଯେ ଜଣେ ସର୍ବତ୍ମ ଈଶ୍ୱର ରହିଛନ୍ତି, ଯିଏକି ସ୍ୱର୍ଗ ଏବଂ ପୃଥିବୀର ସୃଷ୍ଟି କଲେ ଏବଂ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କୁ ଆମେ ଯେପରି ବ୍ୟକ୍ତିଗତ ଭାବେ ଜାଣିପାରିବା, ସେଥି ନିମନ୍ତେ ସେ ନିଜକୁ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି, ତାହା ହିଁ ହେଉଛି ସମ୍ପୂର୍ଣ୍ଣ ସତ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଏହି ସତ୍ୟ ଜାଣିବା ପରେ ସେହି ସତ୍ୟ ଈଶ୍ୱରଙ୍କଠାରେ ଆମେ ବିନା ସ୍ୱରୂପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସତ୍ୟ ଈଶ୍ୱର, ହେ ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା, ହେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେଉଁ ସତ୍ୟ ଆମମାନଙ୍କ ସମ୍ମୁଖରେ ପ୍ରକାଶ କଲ କି ତୁମେ ଏହି ସତ୍ୟ ପଥ ଓ ଜୀବନ। ପ୍ରଭୁ, ଆମ ପାପ ସବୁ କ୍ଷମା କର, ସେହି ସତ୍ୟ ପଥରେ ଚାଲିବା ପାଇଁ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ଦୂତମାନଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India র স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।